बसिता दे शरण पशु आसी नोहिले सब प्रजात पकाई विनाशी बाड़ी की माइला सर अंगद को देले एहा नहीं रावण को देखाओ बोइले सीता को न देले एही सरे ना सजीव कहई अधम दिन ही न सदा शिव सुनिण अंगद विरह रस होइला श्रीरामक पादे नमी लंका पुर गला ତରେ ତିରଣ ଗଳେ ଲୁଗାକୁ ପକାଇ ପାଏଡ଼ା ପାରିଣ ମୁଠା ଆଜ୍ଞା ଘେନି ତୁହି ସୁବର୍ଣ୍ଣର ଆନ୍ଦୋଳାରେ ସୀତାକୁ ବସାଇ ପାତ୍ର ମନ୍ତ୍ରୀ ଘେନି ରାମ ଚରଣରେ ଯାଇ ବଚନ ଯେବେ ନ କରିବୁ ତୁହି ନିଶ୍ଚୟ ବାଣେ ମରିବୁ ତୁହି ଲଙ୍କ ସାଇ ତାଡ଼କା ସୁବାହୁ ଖର ଦୂଷଣ ତ୍ରିଶିର ବାଳି ବୀର ସହିତରେ ଗଲେ ଯମପୁର ଏବେ ଯେବେ ଜାନକୀ କି ନ ଦେବୁ ରାବଣ ଏହି ବାଣ ନାସିବ ଯେ ତୋହର ଜୀବନ ଭାଇ ଭୀଷଣ ପାଖେ ପଶିଲା ଶରଣ ତାହାକୁ ସୁଦୟା କଲେ ପ୍ରଭୁ ରଘୁରାଣ କହେ ଦିନ ସଦା ଶିବ ନ କଲେ ମୋ ବୁଦ୍ଧି ଶ୍ରୀରାମ ଲକ୍ଷ୍ମଣ ବାଣେ ସରିବ ତ ସିଦ୍ଧି ରାବଣ ବୋଲଇ ତୁରେ କାହିଁ ରବାନର କେବଳ ଦେଶରେ ଘର କାହାର କୁମର କେଉଁ ରାମ ଆଜ୍ଞା ଘେନି ଆସିଛୁ ରେ ତୁହି କିସ ତୋର ନାମରେ ବାନର କହ ଫେଇ ତ୍ରୈଲୋକ୍ୟ ବିଜୟୀ ମୁହିଁ ସ୍ୱୟଂ ଦଶ ଶିର ଦେବଗଣେ ସେବୁଛନ୍ତି ମୋହର ପୟର ଠାରୁ ମୁଠା ଆଜ୍ଞା କେହୁ ଅଛି ଦେଇ କହରେ ବାନ ରହି ନ ସଦା ଶିବ କହି ଅଙ୍ଗଦ ମୁହିଁ ଏବେ ଶବଦ ଜାଣି ମୁଦର ପିଟନ୍ତି। ଅଙ୍ଗଦ ସହିଲେ ସବୁ ନିଜ ଅଙ୍ଗ ପାତି, ସହି ନ ପାରିଣ ବୀର କୋପ ଭର ହେଲା। ଥୋକାଏ ଅସୁର ଧରି ଫୋପଡ଼ାଇ ଦେଲା। ଗମୀ ରାମ ଛାମୁରେ ମିଳିଲା ଜଗତୀ ଚାଳ ମୁକୁଟ ରଖିଣ ଗମିଲା। ବେନିକର ଯୋଡ଼ି ଉଭା ହୋଇଲା ଛାମୁରେ, ସଦାଶିବ ବୋଲେ ଶୁଣ ଏଥୁ ଅନନ୍ତରେ। କହନ୍ତି କହ ବାଳିର କୁମର, ସୀତା ଦେବା କଥା କି କହିଲା ଦଶଶିର, ସୀତାଙ୍କୁ ସେ ଦେବ କି ବା ସମର କରିବ, କେଉଁ କଥା କହିଲା ସେ କହ ଦଶଗ୍ରୀବ। ଅଙ୍ଗଦ କହିବେନି କର କୁ ସର୍ବଜ୍ଞ ନାଥ ବ୍ରହ୍ମାଣ୍ଡ ଧାରଣ, ରାବଣ ଯେବେ କି ସମର୍ପନ୍ତା ବଇ ଦେହି, ଚାଳ ମୁକୁଟ କିମ୍ ପାଇଁ ଆଣନ୍ତି ହେ ମୁହିଁ। ଏହା ଶୁଣି ରାମଚନ୍ଦ୍ର ନିଶେ ହସ୍ତ ଦେଲେ, ନିଶ୍ଚୟ ରାବଣ ନାଶ ଗଲା ହେ ଜଗିତାକୁ ମୁଁ ମାଗିଲି ଜାନକୀ, ବୋଲେ ସଦାଶିବ ଦୋଷ ନାହିଁ।